ആകാശവാണി. ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର. ପର୍ତ୍ତୁଗାଲ ଗସ୍ତ ଶେଷ କରି ସ୍ଲୋଭାକିଆରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା. ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ ବୋଲି କହିଲେ ପ୍ରଧାନମନ୍ତ୍ରୀ. ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ସରକାର ସକ୍ରିୟ ଭାବେ ପ୍ରୋହାହନ ପ୍ରଦାନ କରୁଛନ୍ତି କହିଲେ ଅର୍ଥମନ୍ତ୍ରୀ. ଭାରତୀୟ ରିଜର୍ଭ ବ୍ୟାଙ୍କ ହ୍ରାସ କଲା 25 ବେସିସ୍ ପଏଣ୍ଟ ଏବଂ ଆମେରିକା ଲାଗୁ କଲା ନୂତନ ଶୁଳ୍କ ନୀତି. ଭାରତରୁ ଆମଦାନୀ ଉପରେ ଲାଗୁ ହୋଇଛି 26% ଶୁଳ୍କ. ପର୍ତ୍ତୁଗାଲ ଗସ୍ତ ଶେଷ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ସ୍ଲୋଭାକିଆର ରାଜଧାନୀ ବ୍ରାତିସ୍ଲାଭାଠାରେ ପହଞ୍ଚିଥିଲେ। 29 ବର୍ଷର ବ୍ୟବଧାନ ପରେ ଭାରତର ରାଷ୍ଟ୍ରପତିଙ୍କର ଏହା ହେଉଛି ପ୍ରଥମ ସ୍ଲୋଭାକିଆ ଗସ୍ତ। ଆମ ପ୍ରତିନିଧିଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ବ୍ରାତିସ୍ଲାଭାସ୍ଥିତ ସେ ଦେଶର ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ମୁର୍ମୁଙ୍କୁ ଭବ୍ୟ ସ୍ୱାଗତ ସମ୍ଭର୍ଦ୍ଧନା ଜ୍ଞାପନ କରାଯାଇଥିଲା। ରାଷ୍ଟ୍ରପତି ମୁର୍ମୁ ସ୍ଲୋଭାକିଆ ପ୍ରତିପକ୍ଷ ପିଟର ପେଲିଗ୍ରିନିଙ୍କ ସହ ସାକ୍ଷାତ ଆଲୋଚନା କରିଛନ୍ତି। ଉଭୟ ପକ୍ଷଙ୍କ ମଧ୍ୟରେ ପ୍ରତିନିଧିସ୍ତରୀୟ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଛି। ସ୍ଲୋଭାକିଆ ପ୍ରଧାନମନ୍ତ୍ରୀ ରୋବର୍ଟ ଫିକୋ ଏବଂ ଜାତୀୟ ସଂସଦର ବାଚସ୍କତି ରିଚାର୍ଡ ରାସିଙ୍କ ସହ ରାଷ୍ଟ୍ରପତି ମୁର୍ମୁ ଆଜି ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ। ଜୈନ ଧର୍ମର ନବକର ମହାମନ୍ତ୍ର ଦିବସ ପାଳନ ଅବସରରେ ନୂଆଦିଲ୍ଲୀଠାରେ ଆଜି ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପ୍ରଧାନମନ୍ତ୍ରୀ ଏହା କହିଛନ୍ତି। ତେବେ ଏହାର ସମାଧାନ ହେଉଛି ସ୍ଥାୟୀ ଜୀବନଶୈଳୀ, ଯାହା ଜୈନ ସମ୍ପ୍ରଦାୟ ଶତାବ୍ଦୀ ଧରି ଅଭ୍ୟାସ କରିଆସୁଛନ୍ତି। ସରଳତା, ସଂଯମତା ଏବଂ ନିରନ୍ତରତାର ନୀତିକୁ ପାଥେୟ କରି ଜୈନ ସମ୍ପ୍ରଦାୟ ତାଙ୍କର ଜୀବନଶୈଳୀ ନିର୍ବାହ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ପ୍ରୟାସ ଏବଂ ଫଳାଫଳ ପ୍ରେରଣାର ଉତ୍ସ ପାଲଟିଥିବାରୁ ବିଶ୍ୱର ଏହା ଉପରେ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି। ପାରସ୍ପରିକ ସହଯୋଗ ଉପରେ ଜୀବନ ଉନ୍ନତ ହୋଇପାରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
ଜୈନ ଧର୍ମ ଆମେ ବାହାରି ଦୁନିଆ ନାହିଁ, ଖୁଦ୍ କୋ ଜିତନେ କି ପ୍ରେରଣା ଦେତା ହେ। ଜବ୍ ହମ୍ ଖୁଦ୍ କୋ ଜିତତେ ହେ, ହମ୍ ଅରିହନ୍ତ ବନତେ ହେ। ଔର ଇସଲିଏ ନବକାର ମହାମନ୍ତ୍ର ମାଙ୍ଗ ନହିଁ ହେ, ୟେ ମାର୍ଗ ହେ। ଏକ ଐସା ମାର୍ଗ ଯୋ ଇନସାନ କୋ ଭିତର ସେ ଶୁଦ୍ଧ କରତା ହେ, ଯୋ ଇନସାନ କୋ ସୌହାର୍ଦ୍ଦ କି ରାହ ଦିଖାତା ହେ।
ଅଧିକରୁ ଅଧିକ ସ୍ଥାନୀୟ ଉତ୍ପାଦ କିଣିବା ସହ ଅନ୍ୟମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ପ୍ରଦାନ କରାଯିବା ଉଚିତ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ଥାନୀୟ ଉତ୍ପାଦକୁ ବିଶ୍ୱସ୍ତରରେ ପହଞ୍ଚାଇବାର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ଆରୋପ କରିଛନ୍ତି। ଜଳ ସଂରକ୍ଷଣ, ଏକ ପେଡ୍ ମା କେ ନାମ, ସ୍ୱଚ୍ଛତା ଅଭିଯାନ, ଘରୋଇ ପର୍ଯ୍ୟଟନ ପାଇଁ ପଦକ୍ଷେପ, ଜୈବିକ ଚାଷ, ସୁସ୍ଥ ଜୀବନଶୈଳୀ, ଯୋଗ ଏବଂ କ୍ରୀଡ଼ାକୁ ଦୈନନ୍ଦିନ ଜୀବନରେ ସାମିଲ କରିବା ଏବଂ ଅନ୍ୟକୁ ସାହାଯ୍ୟ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ପ୍ରଧାନମନ୍ତ୍ରୀ ନିବେଦନ କରିଛନ୍ତି। ସେ କହିଛନ୍ତି, କୃତ୍ରିମ ବୁଦ୍ଧିମତା ମାଧ୍ୟମରେ ନୂତନ ମାର୍ଗ ଉନ୍ମୋଚନ କରିବାକୁ ପଡ଼ିବ। ବିକଶିତ ଭାରତର ଅର୍ଥ ହେଉଛି ଆର୍ଥିକ ଏବଂ ଐତିହାସିକ ବିକାଶ। ଐତିହ୍ୟର ସଂରକ୍ଷଣ କ୍ଷେତ୍ରରେ ସରକାର ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିବା ସହ ଜ୍ଞାନ ଭାରତ ମିଶନ ଆରମ୍ଭ କରାଯିବ ବୋଲି ସୂଚନା ଦେଇଛନ୍ତି।
ଦୁର୍ଭାଗ୍ୟ ସେ ଅନେକ ଅହମ ଗ୍ରନ୍ଥ ଧୀରେ ଧୀରେ ଲୁପ୍ତ ହୋ ରହେ ଥେ, ଇସଲିଏ ହମ ଜ୍ଞାନ ଭାରତ ମିଶନ ଶୁରୂ କରନେ ଯା ରହେ। ଇସ ବର୍ଷ ବଜେଟ ମେ ଇସକି ଘୋଷଣା କି ଗଈ ହେ। ଦେଶ ମେ କରୋଡୋ ପାଣ୍ଡୁଲିପିଓଁ କା ସର୍ଭେ କରାନେ କି ତୈୟାରୀ ଇସମେ ହୋ ରହି ହେ। ପ୍ରାଚୀନ ଦରୋହରୋଁ କୋ ଡିଜିଟାଲ କରକେ ହମ ପ୍ରାଚୀନତା କୋ ଆଧୁନିକତା ସେ ଯୋଡ଼େଙ୍ଗେ।
ନବକର ମହାମନ୍ତ୍ର ଜୈନ ଧର୍ମର ସବୁଠାରୁ ସମ୍ମାନଜନକ ଏବଂ ସାର୍ବଜନୀନ ଜପ ଭାବେ ଗ୍ରହଣ କରାଯାଇଥାଏ। ଆଧ୍ୟାତ୍ମିକ ସୌହାର୍ଦ୍ଦ ଏବଂ ନୈତିକ ଚେତନାର ଉତ୍ସବ ଭାବେ ନବକର ମହାମନ୍ତ୍ର ଦିବସ ପାଳନ କରାଯାଇଥାଏ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ବିଦେଶୀ ବ୍ୟାଙ୍କଗୁଡ଼ିକ ପାଇଁ ଭାରତ ଆକର୍ଷଣୀୟ ଅଭିବୃଦ୍ଧି ସୁଯୋଗ ପ୍ରଦାନ କରୁଛି। ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ପୁଞ୍ଜିନିବେଶରେ ଭାରତ ସକ୍ରିୟ ଭାବେ ପ୍ରୋହାହନ ପ୍ରଦାନ କରୁଛି ବୋଲି ସେ କହିଛନ୍ତି। ଲଣ୍ଡନଠାରେ ଭାରତ ବ୍ରିଟେନ୍ ନିବେଶକଙ୍କ ବୈଠକକୁ ସମ୍ବୋଧନ ବେଳେ ଅର୍ଥମନ୍ତ୍ରୀ ଏହା କହିଛନ୍ତି। ନିବେଶ ସୁଯୋଗକୁ ତ୍ୱରାନ୍ୱିତ କରିବା ଦିଗରେ ସରକାର ପ୍ରାଥମିକତା ପ୍ରଦାନ କରୁଛନ୍ତି। ବ୍ୟବସାୟ ଏବଂ ପୁଞ୍ଜିନିବେଶ ପାଇଁ ଏକ ଅନୁକୂଳ ବାତାବରଣ ସୃଷ୍ଟି କରିବା ତଥା ପ୍ରଶାସନିକ ସଂସ୍କାରକୁ ଅଧିକ ଲୋକାଭିମୁଖୀ କରିବା ଉପରେ କେନ୍ଦ୍ର ସରକାର ଗୁରୁତ୍ୱ ଦେଉଛନ୍ତି ବୋଲି ସେ କହିଛନ୍ତି। 2024-2028 ମଧ୍ୟରେ 7.1% ସିଏଜିଆର୍ ଅଭିବୃଦ୍ଧି ସହ ଭାରତ 2032 ସୁଦ୍ଧା ବିଶ୍ୱର ଷଷ୍ଠ ବୃହତ୍ତମ ବୀମା ବଜାରରେ ପରିଣତ ହେବ ବୋଲି ସେ କହିଛନ୍ତି। G20 ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଦ୍ରୁତଗତିରେ ବୃଦ୍ଧି ପାଉଥିବା ବୀମା ବଜାର ମଧ୍ୟରେ ଭାରତ ଅନ୍ୟତମ। ଭାରତର ବଜାର ପୁଞ୍ଜି ବର୍ତ୍ତମାନ ବିଶ୍ୱସ୍ତରରେ ଚତୁର୍ଥ ସ୍ଥାନରେ ରହିଛି ବୋଲି ଅର୍ଥମନ୍ତ୍ରୀ ସୂଚନା ଦେଇଛନ୍ତି। ସେ କହିଛନ୍ତି 2022-23 ଭାରତର ଡିଜିଟାଲ୍ ଅର୍ଥନୀତି ଏହାର ଅର୍ଥନୈତିକ ଅଭିବୃଦ୍ଧିରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରିଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଭାରତୀୟ ରିଜର୍ଭ ବ୍ୟାଙ୍କ ରେପୋରେଟ୍ରେ 25 basis points ହ୍ରାସ କରିଛି। ଏଥିସହ ରେପୋରେଟ୍ 6% ପହଞ୍ଚିଛି। କ୍ରମାଗତ ଦ୍ୱିତୀୟ ଥର ପାଇଁ ଏହି ବେସିସ୍ ପଏଣ୍ଟ ହ୍ରାସ ପାଇଛି। 2020 ଫେବୃୟାରୀ ମାସରେ ରେପୋରେଟ୍ 25 basis points ହ୍ରାସ ପାଇଥିଲା। ମୁମ୍ବାଇଠାରେ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରା ଏହି ଘୋଷଣା କରି କହିଛନ୍ତି, ଚଳିତ ଆର୍ଥିକ ବର୍ଷର ପ୍ରଥମ ମୁଦ୍ରାନୀତି ବୈଠକରେ ଏହି ନିଷ୍ପଭି ଗ୍ରହଣ କରାଯାଇଛି, ଫଳରେ ଏସ୍ଡିଏଫ୍ ରେଟ୍ 5.75% ଧାର୍ଯ୍ୟ ହୋଇଥିବା ବେଳେ ଏମ୍ଏସ୍ଏଫ୍ରେ 6.25% ରହିଛି। ଶ୍ରୀ ମାଲହୋତ୍ରା କହିଛନ୍ତି, ଚଳିତ ଆର୍ଥିକ ବର୍ଷରେ ଜିଡିପି ଅଭିବୃଦ୍ଧି 6.7% ହ୍ରାସ କରି 6.5% କରିବାକୁ ନିଷ୍ପତ୍ତି ନିଆଯାଇଛି। ଚଳିତ ଆର୍ଥିକ ବର୍ଷରେ ଖୁଚୁରା ମୁଦ୍ରାସ୍କୀତି 4% ରହିବ ବୋଲି ଆକଳନ କରାଯାଇଛି। ସୂଚନାଯୋଗ୍ୟ, ଗତ ସୋମବାରଠାରୁ ମୁମ୍ବାଇରେ ଆରମ୍ଭ ହୋଇଥିବା ତିନିଦିନିଆ ରିଜର୍ଭ ବ୍ୟାଙ୍କ ମୁଦ୍ରାନୀତି ବୈଠକ ଆଜି ଶେଷ ହୋଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୂତନ ଶୁଳ୍କ ନୀତି ଲାଗୁ ହୋଇଛି। ଏହାଦ୍ୱାରା ଚୀନ୍ର ଆମଦାନୀ ଉପରେ 104% ଶୁଳ୍କ ଲାଗୁ ହୋଇଛି। ଏ ସମ୍ପର୍କରେ ସୂଚନା ଦେଇ ହ୍ୱାଇଟ୍ ହାଉସ୍ କହିଛି, ଆମେରିକୀୟ ସାମଗ୍ରୀ ଉପରେ 34% ଶୁଳ୍କ ପ୍ରତ୍ୟାହାର କରିବାକୁ ବେଜିଂକୁ ରାଷ୍ଟ୍ରପତି ଟ୍ରମ୍ପ ଚେତାବନୀ ଦେଇଛନ୍ତି। ଭାରତର ଆମଦାନୀ ଉପରେ 26% ଶୁଳ୍କ ମଧ୍ୟ ଆଜିଠାରୁ ଲାଗୁ ହୋଇଛି। ମୁକ୍ତି ଦିବସ ଘୋଷଣା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ରାଷ୍ଟ୍ରପତି ଟ୍ରମ୍ପ ଗତ 3 ତାରିଖରେ ଏହି ନୂତନ ଶୁଳ୍କ ନୀତି ଘୋଷଣା କରିଥିଲେ। ଅନ୍ୟ ରାଷ୍ଟ୍ରଗୁଡ଼ିକ ମଧ୍ୟରେ ଭିଏତନାମ ଉପରେ 46%, ତାଇୱାନ ଉପରେ 32%, ଦକ୍ଷିଣ କୋରିଆ ଉପରେ 25%, ଜାପାନ ଉପରେ 24% ଏବଂ ୟୁରୋପୀୟ ସଂଘ ଉପରେ 20% ଶୁଳ୍କ ଘୋଷଣା କରାଯାଇଛି। ଆମେରିକାର ଏହି ନୂତନ ଶୁଳ୍କ ନୀତି ବେଜିଂର ଅଭିବୃଦ୍ଧିକୁ 2.4% ହ୍ରାସ କରିପାରେ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ଆମେରିକାର ଏହି ଶୁଳ୍କ ପ୍ରଭାବ ଉପରେ ପ୍ରତିକ୍ରିୟାରେ କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆମେରିକା ରାଷ୍ଟ୍ରପତି ଟ୍ରମ୍ପଙ୍କ ମଧ୍ୟରେ ଗତ ଫେବୃୟାରୀ ମାସରେ ସ୍ଥିର ହୋଇଥିବା ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତି ଉପରେ କାର୍ଯ୍ୟ ଜାରି ରହିଛି। ଚଳିତ ସପ୍ତାହର ପ୍ରାରମ୍ଭରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଏବଂ ଭାରତର ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ମଧ୍ୟରେ ଶୁଳ୍କ ସ୍ଥିତି ନେଇ ଆଲୋଚନା ହୋଇଥିଲା। ଉଭୟ ପକ୍ଷ ଏକ ନିରପେକ୍ଷ ଏବଂ ସନ୍ତୁଳିତ ବାଣିଜ୍ୟିକ ସମ୍ପର୍କ ପାଇଁ ପ୍ରତିବଦ୍ଧତା ଦୋହରାଇଛନ୍ତି ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ଡୋମିନିକାନ୍ ରିପବ୍ଲିକ୍ ରାଜଧାନୀରେ ଥିବା ଏକ ନାଇଟ୍ କ୍ଲବ୍ର ଛାତ ଭୁଶୁଡ଼ି ପଡ଼ିବାରୁ ଜଣେ ପ୍ରାଦେଶିକ ଗଭର୍ଣ୍ଣରଙ୍କ ସହ 66 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଅତି କମ୍ରେ 150 ଜଣ ଆହତ ହୋଇଛନ୍ତି। ଜରୁରୀକାଳୀନ ଅପରେସନ୍ କେନ୍ଦ୍ରର ମୁଖ୍ୟ କହିଛନ୍ତି, ଭଗ୍ନାବଶେଷ ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ସ୍ଥାନୀୟ ଗଣମାଧ୍ୟମ ଦେଇଥିବା ସୂଚନା ଅନୁଯାୟୀ, ଗତକାଲି ଏହି ବିପର୍ଯ୍ୟୟ ସମୟରେ ନାଇଟ୍ କ୍ଲବ୍ରେ ପାଖାପାଖି 1000 ଲୋକ ରହିଥିଲେ। ରାଜନେତା, କ୍ରୀଡ଼ାବିତ୍ ଏବଂ ଅନ୍ୟାନ୍ୟ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଉଦ୍ଧାର କାର୍ଯ୍ୟରେ ପାଖାପାଖି 400 ଜରୁରୀକାଳୀନ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ବୋଲି ଗଣମାଧ୍ୟମ ସୂଚନା ଦେଇଛି। ବିହାରରେ ବଜ୍ରପାତ ଯୋଗୁଁ ବେଗୁସରାଇ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ 8 ଜଣଙ୍କର ମୃତ୍ୟୁ ହୋଇଛି। ଏଥିରେ ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ବାଲିଆ, ଭଗବାନପୁର, ମାଟିହାଣି ଏବଂ ସାହେବପୁର କମଲ ଅଞ୍ଚଳରେ 5 ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ 4 ଜଣ ଆହତ ହୋଇଛନ୍ତି। ମଧୁବନୀ ଜିଲ୍ଲାର ଝଞ୍ଜରପୁରଠାରେ ଅନ୍ୟ 3 ଜଣଙ୍କର ମୃତ୍ୟୁ ହୋଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ବିହାର ପୂର୍ବ ଏବଂ ଉତ୍ତର ଭାଗରେ ବର୍ଷା ଓ ବଜ୍ରପାତ ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଭଙ୍ଗା, ସିଓହର, ସୀତାମାଢ଼ି ଏବଂ ଖଗରିଆ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି ସକାଳୁ ବର୍ଷା ହୋଇଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ମୁକାବିଲା ହେବ। ଅହମ୍ମଦାବାଦସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମ୍ଠାରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ପର୍ତ୍ତୁଗାଲ ଗସ୍ତ ଶେଷ କରି ସ୍ଲୋଭାକିଆରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଠାକାର ରାଷ୍ଟ୍ରପତିଙ୍କ ସହ କଲେ ସାକ୍ଷାତ ଆଲୋଚନା। ଜଳବାୟୁ ପରିବର୍ତ୍ତନ ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆହ୍ୱାନ ବୋଲି କହିଲେ ପ୍ରଧାନମନ୍ତ୍ରୀ। ବ୍ୟାଙ୍କିଂ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କେନ୍ଦ୍ର ସରକାର ସକ୍ରିୟ ଭାବେ ପ୍ରୋହାହନ ପ୍ରଦାନ କରୁଛନ୍ତି କହିଲେ ଅର୍ଥମନ୍ତ୍ରୀ। ଭାରତୀୟ ରିଜର୍ଭ ବ୍ୟାଙ୍କ ହ୍ରାସ କଲା 25 ବେସିସ୍ ପଏଣ୍ଟ ଏବଂ ଆମେରିକା ଲାଗୁ କଲା ନୂତନ ଶୁଳ୍କ ନୀତି। ଭାରତରୁ ଆମଦାନୀ ଉପରେ ଲାଗୁ ହୋଇଛି 26% ଶୁଳ୍କ। ସମ୍ବାଦ ଶେଷ ହେଲା।